ओम शांति। आजर प्रातः मुरली 1/4/26 बाप दादा मधुबन मधुर संतान गण बाबा जी अटंती जेपरी अटंती पिलामानन को भीतर मध्य क्रम अनुसार चिन्हि छंदि यदि समस्त चिन्हि जिवे तेबे बहुत भीड़ लागि जिवो। आजर प्रश्न चतुर्दिगरे प्रत्यक्षतार समाचार केते बेले प्रसारित हबो। उत्तर जेते बेले मनुष्य मानन को जणा पड़ि जिवो जे स्वयं भगवान एही पुरुणा दुनिया रो विनाश कराई नुआ दुनिया रो स्थापना करिबा को आसी छंती। दुई नंबर आम समस्तिंकर सद्गतिदाता बाबा आम को भक्ति रो फल देवा पई आसी छंती। एही कथा रो निश्चय होई गले प्रत्यक्षता होई जीवो चतुर्दिगरे हलचल आरंभ होई जीवो। गीत जो पिया के साथ है ओम शांति। पिला माने गीतर दुईटी धाड़ी सुनिले जो पिया के साथ है अर्थात जिए पियांक साथी अछंती तेबे प्रिया किए ए कथा दुनिया जानी नाही। जदियो अनेक संतान अछंती सेमानंक भितरे मध्य बहुत संतान अछंती जेउ माने कि जानी नाहंती जे किभळी बाबांकु मने पकाइबा दरकार सेपरि ठीक भावरे मने पकाइ पारु नाहंती बारंबार भूली जाउछंती। बाबा बुझाउछंती पिला माने निजकु आत्मा मने कर मु बिंदु स्वरूपटे बाबा ज्ञानर सागर तांकु ही स्मरण करिवाकु हबो। मने पकेबार अभ्यास एभळी पडिजिवा दरकार जेपरि बाबांकर स्मृति निरंतर स्थायी होई रहिबो। शेष समय रे एक कथा स्मृति रे रहिबा उचित जे मु आत्मा अटे शरीर त अछि किंतु एही ज्ञान को बुद्धि रे रखिबाकु हबो जे मु आत्मा अटे। बाबांकर निर्देश मिलिछि मु जिए मते सेही रूप रे क्वचित केही केही मने पकाउछन्ति। पिलामानंक भितरे बहुत देह अभिमान आसी जाउ बाबा बुझाउछंती केही भी हुअंतु तांकु जे पर्यंत बाबांगर परिचय न देइच से पर्यंत सी किछि भी बुझि पारिबे नाही। प्रथमे त सेमानुकु एक कथा जणा पडु जे सेही निराकार आमर पिता साकार गीतार भगवान अटंती से ही समस्तिंकर सद्गति दाता अटंती सी वर्तमान समस्तिंकर सद्गति करिवार पाठ करुछंती। जदि एई कथा उपर निश्चय बुद्धि होइजिवो तेबे जेते सबु साधु संत आदि अछंती समस्ते गोटिए सेकंड रे एठाकु आसी जिवे। भारत रे बहुत हलचल होई जिवो जदि एबे जणा पड़ी जिवो एवं निश्चय होई जिवो जे एही दुनिया एबे विनाश हेबाकु जाउछि तेबे बॉम्बे ठारु आबु पर्यंत धाड़ी लागि जिवो किंतु एते शीघ्र कहार निश्चय होई पारिबो नाही। तुम्हें माने जानिछ जे विनाश हेबार अछि एमाने समस्ते घोर निद्रा रे सोई ही रहिबे पुणी शेष समय रे तुम्हारो प्रभाव विस्तार हब यह कोनोसी माउसी घर कथा नुहे अर्थात सहज कथा नुहे। निश्चय होई जीव कि गीतार भगवान परमपिता परमात्मा शिव अटंती एही कथा प्रसिद्ध होई गेले सारा भारत रे चहल होई जीव। एबे जदि तुमे माने जणक बुझाइबो तेबे आउ जणे कहिबो तुमको जादू लागि जायछि एही वृक्ष बहुत धीरे धीरे चढ़िबो एबे आउ किछि समय बाकी रहिछि तथापि पुरुषार्थ करिवारे कोनोसी आपत्ति नाही। तुमे बड़ बड़ लोक मानक बुझाऊछ किंतु से माने कौन किछि बुझुछंती पिला माननक भितरे मध्य केतक एही ज्ञान को बुझी पारु नाहन बाबांगु मने पकाउ नाहंती तेणु सेही भली अवस्था मध्य नाही। बाबा जानिछंती निश्चय कहाकु कहा जाए एबे तो केही केही शतकड़ा 1-2% मध्य बहुत कष्ट रे बाबांगु याद करुछंती जदियो एठारे बसिछंती किंतु बाबांगु सेतिरे सेही भली स्नेह रहु नाही। बाबांग सहित वास्तवरे बाबांग सहित बहुत स्नेह रहिबा दरकार सेथिपई भाग्य दरकार जदि बाबांग सहित स्नेह थिबो तेबे भाबिबे जे मते पादे पादे श्रीमतरे चालिबाकु हबो मु विश्वर मालिक हेबी अधा कल्पर देह अभिमान पक्का होइ जाउछि तेणु एबे देही अभिमानी होबार बहुत कष्ट लागुछि। निजकु आत्मा मने करी परम प्रिय बाबांगु मने पकाइबा कोनोसी माउसी घर कथा नुहे जेउ माने जोगजुक्त हो रहउछन्ति सेमानकर चेहरा मध्य उज्जवल देखा जीवो जेपरि कन्या विवाह करिवा समय रे गहना इत्यादि पिंधि थाए तेणु तार चेहरा रे एकदम खुशी आसी जाय थाए किंतु एठारे तो पति अर्थात बाबांगु माने ही मने पकाउ नाहंती तेणु चेहरा एभळी झाउली जाउछि जे से कथा न कहिले भलो। कन्या जेतेबेले विवाह करिथाए सेतेबेले तार चेहरा प्रफुल्लित होइ जाय थाए कहा कहार तो विवाह पर मध्य चेहरा मुर्दारंग भरी हो रही था भिन्न भिन्न प्रकार अछंती केई केई तो अन्य घर को जाई द्वंदर पड़ी जाई थांदी ତେବେ ଏଠାରେ ମଧ୍ୟ ସେହିଭଳି ହେଉଛି। ତେବେ ବାବାଙ୍କୁ ମନେ ପକାଇବା ପାଇଁ ପରିଶ୍ରମ କରିବାକୁ ହେବ। ଅତୀନ୍ଦ୍ର ସୁଖର କଥା ଗୋପୀୟ ବଲ୍ଲଭୀଙ୍କର ଗୋପ ଗୋପୀମାନଙ୍କୁ ପଚାର। ଏହା ଶେଷ ସମୟର ଗାୟନ ଅଟେ। ନିଜକୁ ଗୋପଗୋପୀ ମନେ କରିବା ଏବଂ ନିରନ୍ତର ବାବାଙ୍କୁ ସ୍ମରଣ କରିବା, ଏବେ ତୁମର ସେହିଭଳି ଅବସ୍ଥା ହେବାକୁ ଯାଉଛି। ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବାକୁ ହେବ। ବାବା ଆସି ଯାଉଛନ୍ତି ଏବଂ ସମ୍ପତ୍ତି ଦେଉଛନ୍ତି। କେବଳ ଏତିକି ଶବ୍ଦରେ ସାରା ଜ୍ଞାନ ଆସିଯାଉଛି। ଲକ୍ଷ୍ମୀ ନାରାୟଣଙ୍କର ଯେତେବେଳେ 84 ଜନ୍ମ ପୁରା ହୋଇଗଲା, ସେତେବେଳେ ବାବା ଅନ୍ତିମ ସମୟରେ ଆସି ସେମାନଙ୍କୁ ରାଜଯୋଗର ଶିକ୍ଷା ଦେଇ ରାଜତ୍ୱ ପ୍ରଦାନ କଲେ। ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ଏହି ଚିତ୍ର ନମ୍ବର 1 ଅଟେ। ତୁମେମାନେ ଜାଣିଛ ସେମାନେ ପୂର୍ବ ଜନ୍ମରେ ସେହିଭଳି କର୍ମ କରିଥିଲେ। ସେହି କର୍ମ ବାବା ଏବେ ଶିଖାଉଛନ୍ତି। କହୁଛନ୍ତି, ମନ ମନାଭାବ ପବିତ୍ର ରୁହ, କୌଣସି ବି ପାପ କର୍ମ କର ନାହିଁ, କାରଣ ତୁମେମାନେ ଏବେ ସ୍ୱର୍ଗର ମାଲିକ ପୁଣ୍ୟ ଆତ୍ମା ହେବାକୁ ଯାଉଛ। ଅଧାକଳ୍ପ ହେବ ମାୟା ରାବଣ ତୁମମାନଙ୍କ ଦ୍ୱାରା ପାପ କରାଇ ଆସିଛି। ଏବେ ନିଜକୁ ପଚାରିବାକୁ ହେବ, ମୋ ଦ୍ୱାରା କୌଣସି ପାପ ହୋଇନାହିଁ ତ? ମୁଁ ପୁଣ୍ୟର କାମ କରିଚାଲିଛି? ଅନ୍ଧମାନଙ୍କର ଲାଠି ହଉଛି? ବାବା କହୁଛନ୍ତି, ମନ ମନାଭାବ। ଏ କଥା ମଧ୍ୟ ପଚାରିବାକୁ ହେବ ଯେ ମନମନାଭାବର ଶବ୍ଦ କିଏ କହିଛନ୍ତି। ତେବେ ସେମାନେ କହିବେ, ଏ କଥା କୃଷ୍ଣ କହିଛନ୍ତି। କିନ୍ତୁ ତୁମେମାନେ ଜାଣିଛ ଯେ ଏ କଥା ପରମପିତା ପରମାତ୍ମା ଶିବ କହିଛନ୍ତି। ଏବେ ଏଥିରେ ରାତି ଦିନର ଫରକ ରହିଛି। ଶିବ ଜୟନ୍ତୀ ସହିତ ଗୀତା ଜୟନ୍ତୀ ରହିଛି, ଗୀତା ଜୟନ୍ତୀ ସେଥିରେ ଶ୍ରୀକୃଷ୍ଣ ଜୟନ୍ତୀ ରହିଛି। ତୁମେମାନେ ଜାଣିଛ ଆମେ ଭବିଷ୍ୟତରେ ରାଜକୁମାର ହବୁ। ଆମେମାନେ ଭିକାରୀରୁ ରାଜକୁମାର ହେବାକୁ ଯାଉଛୁ। ଏହା ହିଁ ରାଜଯୋଗର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ତୁମେମାନେ ଏ କଥା ସିଦ୍ଧ କରି କୁହ ଯେ ଗୀତାର ଭଗବାନ ଶ୍ରୀକୃଷ୍ଣ ଥିଲେ, ସେ ତ ନିରାକାର ଥିଲେ, ତେବେ ସର୍ବବ୍ୟାପୀର ଜ୍ଞାନ ସମାପ୍ତ ହୋଇଯିବ। ସମସ୍ତଙ୍କର ସଦ୍ଗତି ଦାତା ପତିତ ପାବନ ବାବା ହିଁ ଅଟନ୍ତି। ମନୁଷ୍ୟମାନେ ଏ କଥା କହୁଛନ୍ତି ଯେ ସିଏ ମୁକ୍ତିଦାତା ଅଟନ୍ତି, ପୁଣି ବି ସର୍ବବ୍ୟାପୀ କହିଦେଉଛନ୍ତି। ସେମାନେ ଯାହା କହୁଛନ୍ତି କିଛି ବି ବୁଝୁନାହାନ୍ତି। ଧର୍ମ ବିଷୟରେ ଯାହା ଆସୁଛି ତାହା କହିଦେଉଛନ୍ତି। ମୁଖ୍ୟ କଥା ହେଲା 3ଟି। ଦେବୀ ଦେବତା ଧର୍ମ ତ ଅଧାକଳ୍ପ ପର୍ଯ୍ୟନ୍ତ ଚାଲିଥାଏ। ତୁମେମାନେ ଜାଣିଛ ବାବା ବ୍ରାହ୍ମଣ ଦେବତା କ୍ଷତ୍ରିୟ ଧର୍ମ ସ୍ଥାପନ କରୁଛନ୍ତି, କିନ୍ତୁ ଏ କଥା ଦୁନିଆ ଜାଣିନାହିଁ। ସେମାନେ ତ ସତ୍ୟଯୁଗକୁ ହିଁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି। ଆଦି ସନାତନ ଦେବୀ ଦେବତା ଧର୍ମ ସବୁଠାରୁ ଉଚ୍ଚ, କିନ୍ତୁ ସେମାନେ ନିଜର ଧର୍ମକୁ ଭୁଲି ଧର୍ମଭ୍ରଷ୍ଟ ହୋଇଯାଇଛନ୍ତି। ଖ୍ରୀଷ୍ଟିଆନ ମାନେ ନିଜର ଧର୍ମକୁ ଛାଡ଼ି ବି ନଥାନ୍ତି। ସେମାନେ ଜାଣିଛନ୍ତି ଯେ କ୍ରିଷ୍ଣ ହିଁ ଆମର ଧର୍ମର ସ୍ଥାପନା କରିଛନ୍ତି। ଇସଲାମୀ ବୌଦ୍ଧି ଏବଂ ଖ୍ରୀଷ୍ଟିଆନ ସବୁ ହେଲା ମୁଖ୍ୟ ଧର୍ମ, ବାକି ଛୋଟ ଛୋଟ ଧର୍ମ ତ ବହୁତ ଅଛନ୍ତି। ତେବେ ବୃଦ୍ଧି କେଉଁଠାରୁ ହେଲା ଏ କଥା କେହି ଜାଣିନାହାନ୍ତି। ମହମ୍ମଦଙ୍କୁ ଆସିବାର ଏବେ ଅଳ୍ପ ସମୟ ହୋଇଛି। ଇସଲାମୀ ମାନେ ତାଙ୍କଠାରୁ ପୁରୁଣା, ଖ୍ରୀଷ୍ଟିଆନ ମାନେ ମଧ୍ୟ ବହୁତ ପ୍ରସିଦ୍ଧ, ବାକି ଆହୁରି କେତେ ଅଛନ୍ତି। ସମସ୍ତଙ୍କର ନିଜ ନିଜର ଧର୍ମ ରହିଛି। ତେବେ ଭିନ୍ନ ଭିନ୍ନ ଧର୍ମ ଭିନ୍ନ ଭିନ୍ନ ନାମ ହେବା କାରଣରୁ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ଏ କଥା ଜାଣିନାହାନ୍ତି ଯେ ମୁଖ୍ୟ ଧର୍ମ ଶାସ୍ତ୍ର ହିଁ ହେଉଛି 4ଟି। ସେଥିରେ ଦୈବୀ ଧର୍ମ ବ୍ରାହ୍ମଣ ଧର୍ମ ମଧ୍ୟ ଆସିଯାଉଛି। ବ୍ରାହ୍ମଣରୁ ଦେବତା, ଦେବତାରୁ କ୍ଷତ୍ରିୟ, ଏ କଥା କେହି ଜାଣିନାହାନ୍ତି। ଗାୟନ ମଧ୍ୟ କରୁଛନ୍ତି, ବ୍ରାହ୍ମଣ ଦେବତାଏ ନମଃ। ପରମପିତା ବ୍ରାହ୍ମଣ ଦେବତା କ୍ଷତ୍ରିୟ ଧର୍ମର ସ୍ଥାପନା କରିଛନ୍ତି। ଶାସ୍ତ୍ରରେ ମଧ୍ୟ ଏହି କଥା ବର୍ଣ୍ଣିତ ଅଛି, କିନ୍ତୁ ତାକୁ ଶୁଆ ଭଳି ପଢୁଛନ୍ତି। ଏହା ହେଉଛି କଣ୍ଟାର ଜଙ୍ଗଲ, ଭାରତ ଫୁଲର ବଗିଚା ଥିଲା, ଏ କଥା ମଧ୍ୟ ମାନୁଛନ୍ତି। କିନ୍ତୁ ତାହା କେବେ ଥିଲା, କିପରି ଏବଂ କିଏ କହିଥିଲେ, ପରମାତ୍ମା କଣ, ଏ କଥା କେହି ଜାଣିନାହାନ୍ତି। ତେଣୁ ତାଙ୍କୁ ଅନାଥ କୁହାଯିବ ନା? ସେଥିପାଇଁ ଏବେ ସବୁ ଲଢେଇ ଝଗଡ଼ା ଆଦି ଚାଲୁଛି। ମନୁଷ୍ୟମାନେ କେବଳ ଭକ୍ତି କରି ଖୁସି ହୋଇଯାଉଛନ୍ତି। ଏବେ ବାବା ଆସିଛନ୍ତି ଦିନ କରିବା ପାଇଁ, ଗୋଟିଏ ମୁହୂର୍ତ୍ତରେ ତୁମମାନଙ୍କୁ ଜୀବନ ମୁକ୍ତି ଦେଉଛନ୍ତି। ଗାୟନ ମଧ୍ୟ ଅଛି, ଜ୍ଞାନ ଅଜ୍ଞାନ ସଦ୍ଗୁରୁ ଦେଲେ ଅଜ୍ଞାନ ଅନ୍ଧକାର ବିନାଶ। ଏବେ ତୁମେ ଜାଣିଛ ଆମେ ଆଲୋକରେ ଅଛୁ। ବାବା ଆସି ଆମକୁ ତୃତୀୟ ନେତ୍ର ଦେଉଛନ୍ତି। ଯଦିଓ ଦେବତାମାନଙ୍କର ତୃତୀୟ ନେତ୍ର ଅଛି ବୋଲି ଦେଖାଇଛନ୍ତି, କିନ୍ତୁ ଅର୍ଥ କିଛି ବି ଜାଣିନାହାନ୍ତି। ବାସ୍ତବରେ ତୃତୀୟ ନେତ୍ର ତୁମର ଅଛି, କିନ୍ତୁ ସେମାନେ ଦେବତାମାନଙ୍କୁ ଦେଇଦେଇଛନ୍ତି। ଗୀତାରେ ବ୍ରାହ୍ମଣମାନଙ୍କ ବିଷୟରେ କୌଣସି କଥା ବର୍ଣ୍ଣିତ ହୋଇନାହିଁ। ସେଥିରେ ତ କୌରବ ପାଣ୍ଡବଙ୍କର ଲଢେଇ, ଘୋଡ଼ାଘୋଡ଼ି ଇତ୍ୟାଦିର ସବୁ କଥା ଲେଖିଦେଇଛନ୍ତି, କାରଣ ମନୁଷ୍ୟମାନେ କିଛି ବି ଜାଣିନାହାନ୍ତି। ଯଦି ତୁମେମାନେ ବୁଝାଇବ ତେବେ କହିବେ ତୁମେ ଶାସ୍ତ୍ର ପୁରାଣକୁ ମାନୁନାହଁ। ତୁମେମାନେ କହିପାରିବ ଆମେ ଶାସ୍ତ୍ର ପୁରାଣକୁ ମାନିବୁ ନାହିଁ କାହିଁକି, ଆମେ ଜାଣିଛୁ ଏସବୁ ଭକ୍ତି ମାର୍ଗର ସାମଗ୍ରୀ ଅଟେ। ଗାୟନ ମଧ୍ୟ ରହିଛି ଜ୍ଞାନ ଏବଂ ଭକ୍ତି। ଯେତେବେଳେ ରାବଣ ରାଜ୍ୟ ହୁଏ ସେତେବେଳେ ଭକ୍ତି ଆରମ୍ଭ ହୁଏ। ଭାରତବାସୀ ବାମ ମାର୍ଗରେ ଯାଇ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୋଇଯାଇଛନ୍ତି, ସେଥିପାଇଁ ଏବେ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି, କାରଣ ସମସ୍ତେ ପତିତ ହୋଇଯାଇଛନ୍ତି। ତେବେ ସମସ୍ତଙ୍କୁ ପତିତ କରିଛି କିଏ? ରାବଣ। ସେଥିପାଇଁ ରାବଣଙ୍କୁ ଜଳାଇଛନ୍ତି। ଭାବୁଛନ୍ତି ଏହା ପରମ୍ପରାରୁ ଚାଲି ଆସୁଛି, କିନ୍ତୁ ସତ୍ୟଯୁଗରେ ତ ରାବଣର ରାଜ୍ୟ ହିଁ ନଥିଲା, କିଛି ବି ବୁଝୁନାହାନ୍ତି। ମାୟା ତୁମମାନଙ୍କୁ ବିଲକୁଲ ପଥର ବୁଦ୍ଧି କରିଦେଇଛି। ତେବେ ପଥରକୁ ପାରସ ବୁଦ୍ଧି ବାବା ହିଁ କରୁଛନ୍ତି। ବାବା ଏଇ କଳିଯୁଗରେ ଆସିଲେ ହିଁ ସତ୍ୟଯୁଗର ସ୍ଥାପନା କରିପାରିବେ। ବାବା ଏଇସବୁ କଥା ବୁଝାଉଛନ୍ତି, କିନ୍ତୁ ବହୁତ କଷ୍ଟରେ କାହା କାହା ବୁଦ୍ଧିରେ ଧାରଣା ହେଉଛି। ତୁମ କୁମାରୀମାନଙ୍କର ଏବେ ବାବାଙ୍କ ସହିତ ନିର୍ବନ୍ଧ ହେଉଛି। ବାବା ତୁମମାନଙ୍କୁ ପାଟରାଣୀ କରୁଛନ୍ତି, ତୁମମାନଙ୍କୁ ଚୋରାଇ ଆଣୁଛନ୍ତି, ଅର୍ଥାତ୍ ତୁମମାନଙ୍କୁ କହୁଛନ୍ତି ତୁମେ ମୋର ଥିଲ, ଏବେ ତୁମେ ମତେ ଭୁଲି ଯାଉଛ, ଦେହ ଅଭିମାନୀ ହୋଇ ମାୟାର ହୋଇଯାଇଛ। ବାକି ଚୋରାଇ ଆଣିବା ତ ହରଣ କରିବାର ତ କୌଣସି କଥା ନାହିଁ। ବାବା କେବଳ ଗୋଟିଏ କଥା କହୁଛନ୍ତି, ମତେ ମନେ ପକାଅ, ଯୋଗ କରିବାରେ ହିଁ ମେହନତ ରହିଛି। ଏମିତି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ କି ଦେହ ଅଭିମାନରେ ଆସି ବିକର୍ମ କରୁଛନ୍ତି। ବାବା ଜାଣିଛନ୍ତି ଏହି ଆତ୍ମା ମତେ ବିଲକୁଲ ମନେ ପକାଉ ହିଁ ନାହିଁ, ଦେହ ଅଭିମାନରେ ଆସି ବହୁତ ପାପ କରୁଛନ୍ତି, ତେଣୁ ପାପର ଘୋଡ଼ା 100 ଗୁଣା ଭରି ଯାଉଛି। ଅନ୍ୟମାନଙ୍କୁ ରାସ୍ତା ଦେଖାଇବା ପରିବର୍ତ୍ତେ ନିଜେ ହିଁ ରାସ୍ତା ଭୁଲି ଯାଇଛନ୍ତି, ଆହୁରି ଅଧିକ ଦୁର୍ଗତିକୁ ପ୍ରାପ୍ତ କରୁଛନ୍ତି। ଏହା ତ ବହୁତ ବଡ ଉଚ୍ଚ ଲକ୍ଷ୍ୟ ଅଟେ। କଥାରେ ଅଛି, ଚଢ଼େ ତ ଚଖେ ବୈକୁଣ୍ଠ ରସ, ଗିରେ ତ ଚକନା ଚୋର, ଅର୍ଥାତ୍ ବର୍ତ୍ତମାନ ରାଜତ୍ୱର ସ୍ଥାପନା ହେଉଛି, ତେଣୁ ଏଥିରେ କୌଣସି କେତେ ଫରକ ଆସିଯାଉଛି। କେହି କେହି ତ ପାଠ ପଢି ଆକାଶକୁ ଅର୍ଥାତ୍ ବହୁତ ଉଚ୍ଚକୁ ଚାଲି ଯାଉଛନ୍ତି, ଆଉ କେହି ତଳେ ପଡିଯାଉଛନ୍ତି। ଯଦି କାହାର ବୁଦ୍ଧି ଦୁର୍ବଳ ଥାଏ ତେବେ ସେ ଭଲ ଭାବରେ ପାଠ ପଢିପାରିବେ ନାହିଁ। କେହି କେହି କହୁଛନ୍ତି ବାବା ମୁଁ କାହାକୁ ବୁଝାଇ ପାରିବି ନାହିଁ। ବାବା କହୁଛନ୍ତି ଆଚ୍ଛା, କେବଳ ନିଜକୁ ଆତ୍ମା ଭାବି ମତେ ମନେ ପକାଅ, ତେବେ ମୁଁ ତୁମକୁ ସୁଖ ଦେବି। କିନ୍ତୁ ବାବାଙ୍କୁ ମନେ ପକାଉ ନାହାନ୍ତି। ଯଦି ବାବାଙ୍କୁ ସ୍ମରଣ କରୁଥାନ୍ତେ ତେବେ ଅନ୍ୟମାନଙ୍କୁ ମଧ୍ୟ କରାଇଥାନ୍ତେ। ଯଦି ବାବାଙ୍କୁ ସ୍ମରଣ କରୁଥାନ୍ତେ ତେବେ ପାପ ନଷ୍ଟ ହୋଇଥାନ୍ତା। ଯଦି ବାବାଙ୍କୁ ମନେ ନ ପକାଇବ ତେବେ ତୁମେମାନେ ସୁଖଧାମକୁ ଯାଇପାରିବ ନାହିଁ, କାରଣ 21 ଜନ୍ମର ବର୍ଷା ନିରାକାର ବାବାଙ୍କ ଠାରୁ ମିଳିପାରିବ, ବାକି ତ ସବୁ ଅଳ୍ପକାଳର ସୁଖ ଦେଇଥାନ୍ତି। କାହାକୁ ଯଦି ରିଦ୍ଧି ସିଦ୍ଧି ଅର୍ଥାତ୍ ତନ୍ତ୍ର ମନ୍ତ୍ର ଦ୍ୱାରା ସନ୍ତାନ ମିଳିଗଲା ବା ଆଶୀର୍ବାଦ ଦ୍ୱାରା ଲଟେରୀ ମିଳିଗଲା ତେବେ ବିଶ୍ୱାସ ଦୃଢ଼ ହୋଇଯାଇଥାଏ। କାହାକୁ ଯଦି 2-4 କୋଟିର ଫାଇଦା ହୋଇଗଲା ତେବେ ବହୁତ ମହିମା କରିବେ, କିନ୍ତୁ ସେ ସବୁ ତ ହେଲା ଅଳ୍ପକାଳ ପାଇଁ। 21 ଜନ୍ମ ପାଇଁ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ତ ମିଳିପାରିବ ନାହିଁ ନା, କିନ୍ତୁ ମନୁଷ୍ୟ ଏକଥା ଜାଣିନାହାନ୍ତି, କାହାକୁ ଦୋଷ ମଧ୍ୟ ଦେଇପାରିବ ନାହିଁ, କାରଣ ମନୁଷ୍ୟମାନେ ଅଳ୍ପକାଳର ସୁଖରେ ହିଁ ଖୁସି ହୋଇଥାନ୍ତି। ବାବା ତୁମ ସନ୍ତାନମାନଙ୍କୁ ରାଜଯୋଗର ଶିକ୍ଷା ଦେଇ ସ୍ୱର୍ଗର ରାଜତ୍ୱ କରୁଛନ୍ତି, କେତେ ସହଜ କଥା! କେହି କେହି ତ ବିଲକୁଲ ବୁଝାଇ ପାରୁନାହାନ୍ତି, ଆଉ କେହି ତ ବୁଝାଉଛନ୍ତି କିନ୍ତୁ ଯୋଗ ଠିକ୍ ନଥିବା କାରଣରୁ ତୀର ଲାଗୁନାହିଁ, ଅର୍ଥାତ୍ ଅନ୍ୟମାନଙ୍କୁ କିଛି ବି ଅନୁଭବ ହେଉନାହିଁ। ଦେହ ଅଭିମାନରେ ଆସିବା କାରଣରୁ କିଛି ନା କିଛି ପାପ ହୋଇଚାଲିଛି। ତେବେ ମୁଖ୍ୟ କଥା ହେଲା ଯୋଗବଳ। ତୁମେମାନେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ। ପ୍ରାଚୀନ ଯୋଗ ଭଗବାନ ହିଁ ଶିଖାଇଥିଲେ, ଶ୍ରୀକୃଷ୍ଣ ନୁହେଁ। ଯୋଗର ଯାତ୍ରା ବହୁତ ଭଲ। ଯଦି ତୁମେମାନେ ଗୋଟିଏ ଡ୍ରାମା ଦେଖିକରି ଆସିବ ତେବେ ସେ ସବୁ ସମ୍ମୁଖକୁ ଆସିଯିବ, କିନ୍ତୁ କାହାକୁ ବୁଝାଇବା ପାଇଁ ସମୟ ଲାଗିବ। ଏହା ମଧ୍ୟ ସେହିପରି, ବୀଜ ହେଲେ ବାବା ଏବଂ ବୃକ୍ଷ ଅର୍ଥାତ୍ ସୃଷ୍ଟି। ଏହି ସୃଷ୍ଟି ଚକ୍ର ବହୁତ ସ୍ପଷ୍ଟ, ଶାନ୍ତିଧାମ, ସୁଖଧାମ ଆଉ ଦୁଃଖଧାମ। ତେବେ ଏହା ଗୋଟିଏ ସେକେଣ୍ଡର କଥା ହେଲା ନା, କିନ୍ତୁ ସେ କଥା ମନେ ରହିଲେ ତ। ମୁଖ୍ୟ କଥା ହେଲା ବାବାଙ୍କର ପରିଚୟ। ବାବା କହୁଛନ୍ତି ମତେ ମନେ ପକାଇଲେ ତୁମେ ସବୁକିଛି ଜାଣିଯିବ। ଆଚ୍ଛା, ଶିବ ବାବା ତୁମ ସନ୍ତାନମାନଙ୍କୁ ମନେ ପକାଉଛନ୍ତି, ବ୍ରହ୍ମା ବାବା ମନେ ପକାଉ ନାହାନ୍ତି, କାରଣ ଶିବ ବାବା ଜାଣିଛନ୍ତି ମୋର ସୁପୁତ୍ର କିଏ। ଯୋଗ୍ୟ ସେବାଧାରୀ ସୁପୁତ୍ର ମାନଙ୍କୁ ତ ବାବା ମନେ ପକାଉଛନ୍ତି, ଇଏ କାହିଁକି କାହାକୁ ମନେ ପକାଇବେ? ତାଙ୍କ ଆତ୍ମାକୁ ତ ନିର୍ଦ୍ଦେଶ ମିଳିଛି ଯେ କେବଳ ମତେ ହିଁ ମନେ ପକାଅ। ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ, 1 ନମ୍ବର, ଭାଗ୍ୟବାନ ହେବା ପାଇଁ ଏକମାତ୍ର ବାବାଙ୍କ ସହିତ ସଚ୍ଚା ସଚ୍ଚା ସ୍ନେହ ରଖିବାକୁ ହବ। ବାବାଙ୍କ ସହିତ ସ୍ନେହ ରଖିବା ଅର୍ଥ ପ୍ରତିପାଦରେ ଜଣଙ୍କର ହିଁ ଶ୍ରୀମତରେ ଚାଲିବା। 2, ପ୍ରତିଦିନ ପୁଣ୍ୟର କାମ ଅବଶ୍ୟ କରିବାକୁ ହବ। ସବୁଠାରୁ ବଡ଼ ପୁଣ୍ୟ ହେଲା ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବା, ବାବାଙ୍କୁ ମନେ ପକାଇବା ଏବଂ ସମସ୍ତଙ୍କୁ ବାବାଙ୍କର ସ୍ମୃତି ଦେବା। ଆଜିର ବରଦାନ, ନିଜର ଦୃଷ୍ଟି ଏବଂ ବୃତ୍ତିର ପରିବର୍ତ୍ତନ ଦ୍ୱାରା ସୃଷ୍ଟିକୁ ପରିବର୍ତ୍ତନ କରୁଥିବା ସାକ୍ଷାତକାର ମୂରତ ଭବ। ନିଜର ବୃତ୍ତି ଅର୍ଥାତ୍ ମନୋବୃତ୍ତିର ପରିବର୍ତ୍ତନ ଦ୍ୱାରା ଦୃଷ୍ଟିକୁ ଦିବ୍ୟ କରିଦିଅ, ଯାହାଦ୍ୱାରା ଅନେକ ଆତ୍ମା ନିଜର ଯଥାର୍ଥ ରୂପ, ଯଥାର୍ଥ ଘର ତଥା ଯଥାର୍ଥ ରାଜଧାନୀକୁ ଦେଖିପାରିବେ। ଏହିଭଳି ଯଥାର୍ଥ ସାକ୍ଷାତକାର କରାଇବାକୁ ହେଲେ ତୁମର ବୃତ୍ତିରେ ଟିକିଏ ବି ଦେହ ଅଭିମାନର ଚଞ୍ଚଳତା କରିବା ଉଚିତ ନୁହେଁ। ତେଣୁ ବୃତ୍ତିର ପରିବର୍ତ୍ତନ ଦ୍ୱାରା ଦୃଷ୍ଟିକୁ ଦିବ୍ୟ କରିଦିଅ, ତେବେ ଯାଇ ସୃଷ୍ଟିର ପରିବର୍ତ୍ତନ ହେବ। ଦେଖିଲା ବାଲା ଅନୁଭବ କରିବେ ଯେ ଏହା କୌଣସି ସାଧାରଣ ନୟନ ନୁହେଁ, ଯାଦୁର ଡିବା ଅଟେ। ତୁମର ଏହି ନୟନ ସାକ୍ଷାତକାର ସାଧନ ପାଲଟିଯିବ। ଆଜିର ସ୍ଲୋଗାନ, ସେବାର ଉମଙ୍ଗ ଉତ୍ସାହ ସହିତ ବେହଦର ବୈରାଗ୍ୟ ବୃତ୍ତି ହିଁ ସଫଳତାର ଆଧାର ଅଟେ। ଅବ୍ୟକ୍ତ ଇସାରା, ମହାନ ହେବା ପାଇଁ ମଧୁରତାର ଏବଂ ନମ୍ରତାର ଗୁଣକୁ ଧାରଣ କର। ମଧୁରତାର ଗୁଣକୁ ଧାରଣ କରିବା ବାଲା ଏଠାରେ ମଧ୍ୟ ମହାନ ହୋଇଥାଏ ଏବଂ ସେଠାରେ ଅର୍ଥାତ୍ ସ୍ୱର୍ଗ ଦୁନିଆରେ ମଧ୍ୟ ଉଚ୍ଚ ପଦ ପାଇଥାଏ। ମଧୁରତା ବାଲାଙ୍କୁ ସମସ୍ତେ ମହାନ ଦୃଷ୍ଟିରେ ଦେଖିଥାନ୍ତି। ତେଣୁ ମଧୁରତାର ଏକ ବିଶେଷ ଗୁଣଟି ସବୁ ପିଲାଙ୍କ ଭିତରେ ରହିବା ଉଚିତ। ତେବେ ମଧୁରତା ରୂପକ ମଧୁ ଯେଉଁମାନଙ୍କ ପାଖରେ ଅଛି ସେମାନଙ୍କ ସବୁ କାର୍ଯ୍ୟରେ ସଫଳତା ହିଁ ସଫଳତା ରହିଥାଏ, ସେମାନଙ୍କର ଜୀବନରୁ ଅସଫଳତା ସମାପ୍ତ ହୋଇଯାଏ। ଓମ୍ ଶାନ୍ତି।